ଆକାଶବାଣୀ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ପାଣିପାଗ ଭିତ୍ତିକ ଢାଞ୍ଚାଗତ ଶସ୍ୟ ବୀମା ଯୋଜନାକୁ 2025-26 ପର୍ଯ୍ୟନ୍ତ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ନବବର୍ଷର ପ୍ରଥମ କ୍ୟାବିନେଟ୍ ଚାଷୀଙ୍କ ପାଇଁ ଉତ୍ସର୍ଗୀକୃତ କହିଲେ ପ୍ରଧାନମନ୍ତ୍ରୀ। ଡିଏପି ଉପରେ ସବ୍ସିଡି ଯୋଗାଇଦେବା ଲାଗି ଏକକାଳୀନ ସ୍ୱତନ୍ତ୍ର ପ୍ୟାକେଜ୍ ସମ୍ପ୍ରସାରିତ। ଏକ ଦେଶ ଏକ ସବ୍ସ୍କ୍ରିପ୍ସନ୍ ଯୋଜନା ଆଜିଠାରୁ ଆରମ୍ଭ। ଜିଏସ୍ଟି ଆଦାୟ ପରିମାଣ 2023 ମସିହା ଡିସେମ୍ବର ତୁଳନାରେ ଗତବର୍ଷ ଡିସେମ୍ବରରେ 7.3% ବୃଦ୍ଧି। ଏବଂ ରାଉରକେଲା ବେର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ସନ୍ଧ୍ୟା 8:15 ବେଙ୍ଗଲ ଟାଇଗର୍ସ ଓ ଟିମ୍ ଗୁନାସିକା ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ପାଣିପାଗ ଭିତ୍ତିକ ଢାଞ୍ଚାଗତ ଶସ୍ୟ ବୀମା ଯୋଜନାକୁ 2025-26 ପର୍ଯ୍ୟନ୍ତ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ବୈଠକ ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ଯୋଜନା ପାଇଁ 69,515 କୋଟି ଟଙ୍କା ଖର୍ଚ୍ଚ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ 88% କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ। ମନ୍ତ୍ରୀ ପୁଣି କହିଛନ୍ତି 57% ବୀମାଭୁକ୍ତ ଚାଷୀ, ଅନ୍ୟାନ୍ୟ ପଛୁଆବର୍ଗ, ତଫସିଲଭୁକ୍ତ ଜାତି ଓ ଜନଜାତି ଅଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଗତ 8 ବର୍ଷ ମଧ୍ୟରେ କୃଷକମାନଙ୍କୁ ବୀମା ବାବଦରେ 1,70,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ନୂଆବର୍ଷର ପ୍ରଥମ କ୍ୟାବିନେଟ୍ କୃଷକମାନଙ୍କର ଉନ୍ନତି ପାଇଁ ଉତ୍ସର୍ଗ କରାଯାଇଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର କୃଷକମାନଙ୍କ ମଙ୍ଗଳ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରତିବଦ୍ଧ। ନବବର୍ଷର ପ୍ରଥମ କ୍ୟାବିନେଟ୍ ଚାଷୀମାନଙ୍କ ପାଇଁ ଉତ୍ସର୍ଗ କରାଯାଇଥିବା ପରିପ୍ରେକ୍ଷୀରେ ସେ କହିଛନ୍ତି ଅନ୍ନଦାତାମାନଙ୍କର ଉନ୍ନତି ଓ ପ୍ରଗତି ତାଙ୍କ ସରକାରଙ୍କ ଲକ୍ଷ୍ୟ। କଠିନ ପରିଶ୍ରମ କରି ଅନ୍ନ ଯୋଗାଉଥିବା କୃଷକମାନଙ୍କ ପାଇଁ ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଆଜି ଡାଇ ଆମୋନିଆ ଫସ୍ଫେଟ୍ ଡିଏପି ଉପରେ ସବ୍ସିଡି ଯୋଗାଇଦେବା ଲାଗି ଏକକାଳୀନ ସ୍ୱତନ୍ତ୍ର ପ୍ୟାକେଜ୍କୁ ସମ୍ପ୍ରସାରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡିଏପି ଉପରେ ଟନ୍ ପିଛା 3,500 ଟଙ୍କା ନ୍ୟୁଟ୍ରେଣ୍ଟ ବେସ୍ଡ ସବ୍ସିଡି ଯୋଗାଇ ଦିଆଯିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ରୁ ଏହି ନିଷ୍ପଭି ଆଜିଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଲାଗୁ ହେବ। ସାର ବିଭାଗର ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପରେ କୃଷକମାନଙ୍କୁ ସୁଲଭ ମୂଲ୍ୟରେ ନିରନ୍ତର ଭାବେ ଡିଏପି ସାର ଉପଲବ୍ଧ ହୋଇପାରିବ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚାଷୀମାନେ 85 କେଜିଆ ବସ୍ତା 1,350 ଟଙ୍କାରେ ପାଇପାରିବେ। ଏଥିପାଇଁ ଅତିରିକ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଚାଲିଥିବା ଓ ଭବିଷ୍ୟତରେ ହେବାକୁ ଥିବା ସଂସ୍କାରକୁ ଉତ୍ସାହିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ 2025 ବର୍ଷକୁ ସଂସ୍କାର ବର୍ଷ ଭାବେ ଘୋଷଣା କରିଛି। ନୂଆବର୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ପ୍ରମୁଖ ଯୋଜନା, ପ୍ରକଳ୍ପ ଏବଂ ସଂସ୍କାରର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଶ୍ରୀ ସିଂ କହିଛନ୍ତି ଏହି ସଂସ୍କାର ବର୍ଷ ସଶସ୍ତ ବାହିନୀର ଆଧୁନିକୀକରଣ ଯାତ୍ରାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଦେଶର ପ୍ରତିରକ୍ଷା ପ୍ରସ୍ତୁତିରେ ଏହା ଏକ ଅଭୂତପୂର୍ବ ଅଗ୍ରଗତିର ମୂଳଦୁଆ ପକାଇବ ବୋଲି ସେ କହିଛନ୍ତି। ସଶସ୍ତ ବାହିନୀ ବୈଷୟିକ ଜ୍ଞାନକୌଶଳରେ ଉନ୍ନତ, ପରିବର୍ତ୍ତିତ ସ୍ଥିତିରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆଦି ବହୁମୁଖୀ ପ୍ରସଙ୍ଗରେ ଏହି ସଂସ୍କାର ବିଶେଷ ସହାୟକ ବୋଲି ସେ କହିଛନ୍ତି। ଏହି ଦୃଷ୍ଟିକୋଣ ହାସଲ କରିବା ପାଇଁ 2025 ମସିହାରେ ଅନେକ ପ୍ରମୁଖ କ୍ଷେତ୍ରକୁ ଚିହ୍ନଟ କରାଯାଇଛି। ଏଥିରେ ପ୍ରତିରକ୍ଷା ଉତ୍ପାଦନକୁ ସୁଦୃଢ଼ କରିବା, ଭିଭିଭୂମିରେ ଉନ୍ନତି ଆଣିବା, କୃତ୍ରିମ ବୁଦ୍ଧିମତା, ଡ୍ରୋନ୍ ଏବଂ ସାଇବର ଯୁଦ୍ଧ ଭଳି ଅଭିନବ ପ୍ରଯୁକ୍ତିର ଏକୀକରଣକୁ ଅଗ୍ରଗତି କରିବା ଅନ୍ତର୍ଭୁକ୍ତ। ଏହାର ଉଦ୍ଦେଶ୍ୟ ହେଉଛି କାର୍ଯ୍ୟକୁ ଶୃଙ୍ଖଳିତ, ଅଧିକ ଦକ୍ଷ ଏବଂ ସଶସ୍ତ ବାହିନୀ ବିଶ୍ୱ ସାମରିକ ସାମର୍ଥ୍ୟର ଅଗ୍ରଭାଗରେ ରହିବାକୁ ସୁନିଶ୍ଚିତ କରିବା। ପ୍ରତିରକ୍ଷା ମନ୍ତ୍ରଣାଳୟ ବିଭିନ୍ନ ଶାଖା ମାଧ୍ୟମରେ ସମନ୍ୱୟକୁ ବୃଦ୍ଧି କରିବା, ଜାତୀୟ ନିରାପତ୍ତା ପାଇଁ ଏକ ମିଳିତ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଏହା କାର୍ଯ୍ୟ କରିବ। ପ୍ରତିରକ୍ଷା କ୍ଷେତ୍ର ଏବଂ ବେସାମରିକ ଉଦ୍ୟୋଗ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଓ ଜ୍ଞାନର ଆଦାନ ପ୍ରଦାନ ସହଜ କରିବା ଲକ୍ଷ୍ୟରେ ଏହା କାର୍ଯ୍ୟ କରିବ। ଏହାଦ୍ୱାରା ସରକାରୀ ଓ ବେସରକାରୀ ଭାଗିଦାରିତା ଅଧିକ ପ୍ରୋତ୍ସାହିତ ହେବ। କୁହୁଡ଼ିର ମୁକାବିଲା କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାରଲାଇନ୍ସ, ବିମାନ ବନ୍ଦର ଅପରେଟର ଏବଂ ଅଂଶୀଦାରମାନଙ୍କ ସହ 2 ମାସ ଧରି ବିଚାର ବିମର୍ଶ କରୁଛି। ମନ୍ତ୍ରଣାଳୟ ପକ୍ଷରୁ ନିରାପତ୍ତା ସଂସ୍ଥା ସହ ସମନ୍ୱୟ ରକ୍ଷା କରି କୁହୁଡ଼ି ସମ୍ଭନ୍ଧୀୟ ଆହ୍ୱାନର ମୁକାବିଲା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରପୁର ରାମମୋହନ ନାଇଡୁ ପାଣିପାଗ ଜନିତ ପ୍ରତିବନ୍ଧକକୁ ଦୂର କରିବା ଲାଗି ଯାତ୍ରା ସମୟ ହେଉଥିବା ବିଳମ୍ବ ଏବଂ ବିମାନ ଚଳାଚଳକୁ ସୁଗମ କରିବା ଉପରେ ପଦକ୍ଷେପ ନେଉଛନ୍ତି। ଯାତ୍ରୀମାନଙ୍କ ସହ ଉତ୍ତମ ଯୋଗାଯୋଗ ରକ୍ଷା କରିବା ସହ ତିନି ଘଣ୍ଟାରୁ ଅଧିକ ସମୟ ବିମାନ ଯାତ୍ରା ବିଳମ୍ବ ହେଲେ ତାହାକୁ ବାତିଲ କରିବା ଏବଂ ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର ସହ ସମନ୍ୱୟ ବୃଦ୍ଧି ଉପରେ ମଧ୍ୟ ଜୋର୍ ଦିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ଜଣାପଡ଼ିଛି। ସରକାର ଆଜିଠାରୁ ଏକ ଦେଶ ଏକ ସବ୍ସ୍କ୍ରିପ୍ସନ୍ ଓଏନ୍ଓଏସ୍ ଯୋଜନା ଆରମ୍ଭ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ବିଦ୍ୟାର୍ଥୀଙ୍କୁ ଏକକ ସଦସ୍ୟତା ପ୍ଲାଟଫର୍ମରେ ଗବେଷଣାତ୍ମକ ତଥ୍ୟ, ଶୈକ୍ଷିକ ସାମଗ୍ରୀ ସହ ଡିଜିଟାଲ୍ ଜ୍ଞାନ ସଂଶୋଧନ ପର୍ଯ୍ୟନ୍ତ କାଗଜପତ୍ର ନିର୍ଦ୍ୱନ୍ଦ୍ୱରେ ଉପଲବ୍ଧ କରାଇବା। ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି ସମେତ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନର 1,80,00,000ରୁ ଅଧିକ ଛାତ୍ରଛାତ୍ରୀ ଏହି ପଦକ୍ଷେପର ଅଂଶ ଭାବେ ବିଶ୍ୱର ଶୀର୍ଷ ପତ୍ରିକାରେ ପ୍ରକାଶିତ ଗବେଷଣାତ୍ମକ କାଗଜପତ୍ର ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ଇଞ୍ଜିନିୟରିଂ, ବିଜ୍ଞାନ, ପ୍ରଯୁକ୍ତି, ଭେଷଜ, ଗଣିତ, ସାମାଜିକ ବିଜ୍ଞାନ ଏବଂ ମାନବ ବିଜ୍ଞାନ ସହ ସମ୍ବନ୍ଧିତ 13,400 ଅନ୍ତର୍ଜାତୀୟ ପତ୍ରିକା ଗବେଷକଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏହି ଯୋଜନାରେ ଅଲଗା ଭାବେ ସବ୍ସ୍କ୍ରିପ୍ସନ୍ ନେବାକୁ ପଡ଼ିବ ନାହିଁ। ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ୍ କହିଛନ୍ତି ଓଏନ୍ଓଏସ୍ର ସୁବିଧା ପରବର୍ତ୍ତୀ ପର୍ଯ୍ୟାୟରେ ବେସରକାରୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ଦେଶର ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଉପଲବ୍ଧ ହୋଇପାରିବ। ଏହି ଯୋଜନାରେ 3 ବର୍ଷ ପାଇଁ 6,000 କୋଟି ଟଙ୍କା ବ୍ୟୟ କରାଯିବ। 2023 ଡିସେମ୍ବର ତୁଳନାରେ ଗତବର୍ଷ ଡିସେମ୍ବରରେ ସାମଗ୍ରୀ ଓ ସେବା ଟିକସ ଜିଏସ୍ଟି ଆଦାୟ ପରିମାଣ 7.3% ବୃଦ୍ଧି ପାଇ 1,76,000 କୋଟି ଟଙ୍କାରେ ପହଞ୍ଚିଛି। 2023 ଡିସେମ୍ବରରେ ମୋଟ୍ ଜିଏସ୍ଟି ରାଜସ୍ୱ 1,64,000 କୋଟି ଟଙ୍କା ଥିଲା। ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସ୍ଟି ବାବଦକୁ 32,836 କୋଟି ଟଙ୍କା ଥିବାବେଳେ ରାଜ୍ୟ ଜିଏସ୍ଟି ପରିମାଣ 40,499 କୋଟି ଟଙ୍କା ରହିଥିଲା। ତେବେ ସମନ୍ୱିତ ଜିଏସ୍ଟି ଆଦାୟ ପରିମାଣ 47,783 କୋଟି ଟଙ୍କା ହୋଇଥିବାବେଳେ ସେସ୍ ପରିମାଣ 11,471 କୋଟି ଟଙ୍କା ଥିଲା। ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ସମାବେଶ ଭାବରେ ପରିଗଣିତ ମହାକୁମ୍ଭ ମେଳା ବିଶ୍ୱାସ, ସଂସ୍କୃତି ଏବଂ ପ୍ରାଚୀନ ପରମ୍ପରାର ଏକ ମିଶ୍ରଣ। ଭାରତର 4 ପବିତ୍ର ସହର ହରିଦ୍ୱାର, ଉଜ୍ଜୟିନୀ, ନାସିକ ଏବଂ ପ୍ରୟାଗରାଜ ମଧ୍ୟରେ ପାଳିତ ହୋଇଥାଏ। ପ୍ରତ୍ୟେକ ସହର ଭାରତର ପବିତ୍ର ନଦୀଗୁଡ଼ିକ କୂଳରେ ଅବସ୍ଥିତ। ଆସନ୍ତା 13 ଫେବୃୟାରୀ ମାସ 26 ପର୍ଯ୍ୟନ୍ତ ପ୍ରୟାଗରାଜଠାରେ ମହାକୁମ୍ଭ ମେଳା ପାଳନ କରାଯିବ। ଏଥିରେ ପ୍ରାୟ 45 କୋଟି ପର୍ଯ୍ୟଟକ ଆସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ଚାଲିଛି। ଚଳିତ ବର୍ଷ କୁମ୍ଭମେଳାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଅବଲମ୍ଭନ କରାଯାଇ ସୁରକ୍ଷା ତଥା ମେଳା ଆୟୋଜନକୁ ସୁବ୍ୟବସ୍ଥିତ କରିବାକୁ ପଦକ୍ଷେପ ନିଆଯାଇଛି। ଏଥିରେ 2,000 ଡ୍ରୋନ୍କୁ ନେଇ ଏକ ଡ୍ରୋନ୍ ଶୋ କରାଯିବ। ପୌରାଣିକ କାହାଣୀ ଆଧାରିତ କେତେକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ କ୍ୟାମେରା, ଅଣ୍ଡର ୱାଟର ଡ୍ରୋନ୍ ଭଳି 24 ଘଣ୍ଟିଆ ନିରୀକ୍ଷଣ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ସାଇବର ଥାନା ମଧ୍ୟ ପ୍ରତିଷ୍ଠା କରାଯାଇଛି। ଭାରତ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଡିଜିଟାଲ୍ ଟ୍ରାକିଂ, ସାମାଜିକ ଗଣମାଧ୍ୟମ ପୋଷ୍ଟ ଆଦି ମାଧ୍ୟମରେ ନିଖୋଜ ବ୍ୟକ୍ତିଙ୍କୁ ସେମାନଙ୍କ ପରିବାର ପାଖରେ ପହଞ୍ଚାଇବା ପାଇଁ ହାଇଟେକ୍ ସେଣ୍ଟର ମଧ୍ୟ ସ୍ଥାପନ କରାଯାଉଛି। ଭାରତ ଓ ପାକିସ୍ତାନ ଆଜି ଉଭୟ ଦେଶରେ ବନ୍ଦୀ ଥିବା ସାଧାରଣ ନାଗରିକ ଓ ମତ୍ସ୍ୟଜୀବୀମାନଙ୍କ ତାଲିକା କୂଟନୈତିକ ସ୍ତରରେ ଆଦାନ ପ୍ରଦାନ କରୁଛନ୍ତି। ଦ୍ୱିପାକ୍ଷିକ ରାଜିନାମା ଅନୁଯାୟୀ ପ୍ରତିବର୍ଷ ଜାନୁଆରୀ 1 ଓ ଜୁଲାଇ 1ରେ ଉଭୟ ଦେଶ ବନ୍ଦୀମାନଙ୍କର ତାଲିକା ହସ୍ତାନ୍ତର କରିଥାନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତ 381 ଜଣ ସାଧାରଣ ବନ୍ଦୀ ଓ 81 ଜଣ ମତ୍ସ୍ୟଜୀବୀଙ୍କ ତାଲିକା ପାକିସ୍ତାନକୁ ଦେଇଛି। ଅନୁରୂପ ଭାବେ ପାକିସ୍ତାନ ମଧ୍ୟ 49 ଜଣ ସାଧାରଣ ବନ୍ଦୀ ଓ 217 ଜଣ ମତ୍ସ୍ୟଜୀବୀଙ୍କ ତାଲିକା ଭାରତକୁ ପ୍ରଦାନ କରିଛି। ମହାରାଷ୍ଟ୍ର ସୋଲାପୁର ଜିଲ୍ଲାର ମୈନ୍ତର୍ଗିଠାରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣ ମହିଳାଙ୍କ ସମେତ 4 ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଅକଲକୋଟ୍ ଅଭିମୁଖେ ଯାଉଥିବା ଏକ ଜିପ୍ ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ଆହତ ଲୋକମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଆଜି ବେଙ୍ଗଲ ଟାଇଗର୍ସ ଓ ଟିମ୍ ଗୁନାସିକା ମଧ୍ୟରେ ସନ୍ଧ୍ୟା 8:15 ମ୍ୟାଚ୍ ଖେଳାଯିବ। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଗତକାଲିର ପୁରୁଷ ବର୍ଗରେ ହାଇଦ୍ରାବାଦ ତୁଫାନ୍ସ ପେନାଲ୍ଟି ସୁଟ୍ଆଉଟ୍ରେ 5-4 ଦିଲ୍ଲୀ ଏସ୍ସି ପାଇପର୍ସକୁ ହରାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ପାଣିପାଗ ଭିତ୍ତିକ ଢାଞ୍ଚାଗତ ଶସ୍ୟ ବୀମା ଯୋଜନାକୁ 2025-26 ପର୍ଯ୍ୟନ୍ତ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ନବବର୍ଷର ପ୍ରଥମ କ୍ୟାବିନେଟ୍ ଚାଷୀଙ୍କ ପାଇଁ ଉତ୍ସର୍ଗୀକୃତ କହିଲେ ପ୍ରଧାନମନ୍ତ୍ରୀ, ଡିଏପି ଉପରେ ସବ୍ସିଡି ଯୋଗାଇ ଦେବା ଲାଗି ଏକକାଳୀନ ସ୍ୱତନ୍ତ୍ର ପ୍ୟାକେଜ୍ ସମ୍ପ୍ରସାରିତ, ଏକ ଦେଶ ଏକ ସବ୍ସ୍କ୍ରିପ୍ସନ୍ ଯୋଜନା ଆଜିଠାରୁ ଆରମ୍ଭ ଏବଂ ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ସନ୍ଧ୍ୟା 8:15ରେ ବେଙ୍ଗଲ ଟାଇଗର୍ସ ଓ ଟିମ୍ ଗୁନାସିକା ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।